ଗୀତ ସଂହିତା ଅଧ୍ୟାୟ ଷୋହଳ ଦାଉଦଙ୍କର ମିକ୍ତାମ୍ ଗୀତରତ୍ନ ହେ ପରମେଶ୍ୱର ମୋତେ ରକ୍ଷା କର କାରଣ ମୁଁ ତୁମ୍ଭର ଶରଣାଗତ ଅଟେ ମୁଁ ସଦାପ୍ରଭୁଙ୍କୁ କହିଅଛି ତୁମ୍ଭେ ମୋହର ପ୍ରଭୁ ତୁମ୍ଭ ବିନା ମୋହର କୌଣସି ମଙ୍ଗଳ ନାହିଁ ପୃଥିବୀରେ ଯେଉଁ ପବିତ୍ର ଲୋକମାନେ ଅଛନ୍ତି ସେମାନେ ଆଦରଣୀୟ ସେମାନଙ୍କଠାରେ ମୋହର ପରମ ସନ୍ତୋଷ ଯେଉଁମାନେ ସଦାପ୍ରଭୁଙ୍କ ପରିବର୍ତ୍ତରେ ଅନ୍ୟ ଦେବତାକୁ ଗ୍ରହଣ କରନ୍ତି ସେମାନଙ୍କ ଦୁଃଖ ବଢ଼ିଯିବ ସେମାନଙ୍କ ଦତ୍ତ ରକ୍ତର ପେୟ ନୈବେଦ୍ୟ ମୁଁ ଉତ୍ସର୍ଗ କରିବି ନାହିଁ କିଏ ବା ମୁଁ ସେମାନଙ୍କ ନାମ ଆପଣା ଓଷ୍ଠାଧରରେ ନେବି ନାହିଁ ସଦାପ୍ରଭୁ ମୋହର ଅଧିକାରର ଓ ପାନପାତ୍ରର ବାଣ୍ଟ ସ୍ୱରୂପ ତୁମ୍ଭେ ମୋହର ବାଣ୍ଟ ସ୍ଥିର କରୁଅଛ ମୋ ପାଇଁ ମାପିବା ଦୌଡ଼ି ମନୋହର ସ୍ଥାନରେ ପଡ଼ିଅଛି ହଁ ମୁଁ ଉତ୍ତମ ଅଧିକାର ପାଇଅଛି ମୁଁ ସଦାପ୍ରଭୁଙ୍କର ଧନ୍ୟବାଦ କରିବି ସେ ମୋତେ ମନ୍ତ୍ରଣା ଦେଇଅଛନ୍ତି ଆହୁରି ରାତ୍ରିକାଳରେ ମୋହର ଚିତ୍ତ ମୋତେ ଉପଦେଶ ଦିଏ ମୁଁ ସର୍ବଦା ସଦାପ୍ରଭୁଙ୍କୁ ଆପଣା ସମ୍ମୁଖରେ ରଖିଅଛି ସେ ମୋହର ଦକ୍ଷିଣ ପାର୍ଶ୍ୱରେ ଥିବାରୁ ମୁଁ ବିଚଳିତ ହେବି ନାହିଁ ଏଥିପାଇଁ ମୋହର ଅନ୍ତଃକରଣ ଆନନ୍ଦିତ ଓ ମୋହର ଗୌରବ ଉଲ୍ଲସିତ ହୁଅଇ ମୋ ଶରୀର ମଧ୍ୟ ନିରାପଦରେ ବାସ କରିବ କାରଣ ତୁମ୍ଭେ ମୋ ପ୍ରାଣକୁ ପାତାଳରେ ପରିତ୍ୟାଗ କରିବ ନାହିଁ କିଏ ବା ତୁମ୍ଭେ ଆପଣା ପବିତ୍ର ଜନକୁ କ୍ଷୟ ପାଇବାକୁ ଦେବ ନାହିଁ ତୁମ୍ଭେ ମୋତେ ଜୀବନର ପଥ ଦେଖାଇବ ତୁମ୍ଭ ସମ୍ମୁଖରେ ଆନନ୍ଦର ପୂର୍ଣ୍ଣତା ଥାଏ ତୁମ୍ଭ ଦକ୍ଷିଣ ପାଖରେ ନିତ୍ୟ ସୁଖଭୋଗ ଥାଏ।